ଛବି ବାର ସଦାପ୍ରଭୁ ଇସ୍ରାଏଲକୁ କିଣାନ ଉପରେ ଜୟ ପ୍ରଦାନ କଲେ। ଦବରା ଓ ବାରାଙ୍କ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଗୀତ ଗାନ କଲେ। ଇସ୍ରାଏଲ ଆନନ୍ଦିତ ହେଲେ। ଦବରା ପରି ନେତ୍ରୀଙ୍କ ପାଇଁ ସେମାନେ ଆନନ୍ଦିତ ହେଲେ। ସେମାନଙ୍କ ମାତା ସଦୃଶ୍ୟ ହେଲେ। ସେମାନେ ଜାଏଲକୁ ମଧ୍ୟ ପ୍ରଶଂସା କଲେ, କାରଣ ସେ ସିସେରାକୁ ଭୟ କଲା ନାହିଁ। ସଦାପ୍ରଭୁ ଏହି ଦୁଇଜଣ ସ୍ତ୍ରୀ ଲୋକଙ୍କ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କଲେ। ପ୍ରିୟ ବନ୍ଧୁଗଣ, ଈଶ୍ୱର ଦୁର୍ବଳ ଗଣିତ ହେଉଥିବା ଲୋକଙ୍କ ଦ୍ୱାରା ବଳବାନଙ୍କୁ ପରାଜୟ କରନ୍ତି। ଆମର ଗୋଟିଏ ବଳବାନ ଶତ୍ରୁ ଅଛି, କିନ୍ତୁ ଈଶ୍ୱର ଯୀଶୁଙ୍କୁ ପଠାଇଲେ ଆମକୁ ଶୟତାନ କବଳରୁ ରକ୍ଷା କରିବା ପାଇଁ। ଦୁଷ୍ଟ ଲୋକ ଯୀଶୁଙ୍କୁ ମାରିଦେଲେ। ସେମାନେ ଭାବିଲେ ତାଙ୍କର କିଛି ଶକ୍ତି ନାହିଁ, କିନ୍ତୁ ଈଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ଉଠାଇଲେ। ସେ ଶୟତାନ ଓ ସମସ୍ତ ମନ୍ଦ ଲୋକଙ୍କୁ ପରାଜୟ କଲେ। ଯେଉଁମାନେ ଈଶ୍ୱରଙ୍କ ଠାରେ ଭରସା ରଖନ୍ତି, ସେ ସମସ୍ତଙ୍କୁ ଯୀଶୁ ଶକ୍ତି ପ୍ରଦାନ କରିବେ। ଅତଏବ ଆସ, ଆମ୍ଭେମାନେ ଈଶ୍ୱରଙ୍କ ଠାରୁ ଭରସା ରଖି ତାଙ୍କ ଗୀତ ଗାନ କରି ଜୀବନ୍ତ ଈଶ୍ୱରଙ୍କର ପ୍ରଶଂସା କରିବା। ଯେତେ ଲୋକ ଯୀଶୁଙ୍କ ଅନୁଗମନ କରନ୍ତି, ସେ ସମସ୍ତଙ୍କ ବିରୁଦ୍ଧରେ ଶୈତାନ ଯୁଦ୍ଧ କରିବ, କିନ୍ତୁ ଈଶ୍ୱର ଆମକୁ ଦେଖାଇଅଛନ୍ତି ଆମେ କିପରି ଶୈତାନର ଶକ୍ତି ଉପରେ ଜୟଲାଭ କରିବୁ।